शांति। अमृत धारा कार्यक्रम श्रोता बंधु मान आबू शिखर रु श्रीमंत भाई नमस्कार एवं हार्दिक स्वागत। आज आम सब चर्चा करवा गणेश वास्तव में किए गणेश जी की शिवंकर संतान। शिव होचंती परमात्मा एवं आमे जो माने परमात्मांकर प्रिय संतान आत्मागण मानक भितर जी ज्ञानवान बा बुद्धिवान व्यक्ति तार चित्र रूप से चित्रकार एमती सब चित्रित कर एवं हाथी पाखरे गोटे ज्ञानवान बुद्धिवान व्यक्ति पाखरे जो गुण गुड़ा परिलक्षित हवा दरकार से गुड़ा सब हाथी पाखरे थिवारु हाथी भलिया मथाटे मुंडटी रखि दिखाई चित्रित कर दिखाई सेमती देखु हाथीर आउ विशेषता है गणेश बा गणपति देखिए सुपकर्ण बोली आख्यायित कराई गोटे ना हूँ सुपकर्ण। सुप शब्दर अर्थ कौन जानते सुप शब्दर अर्थ कौन सुप अर्थात कुला आम ओडिया गाँ गंडे जाते ओडिशा भितर आप देखिए जो माँ मैंने सब धान गहम सब पाछरती से देखिए गोटे बाउंश बनाई थाए गोटे कुला जो थे सब तार सब अलिया आवर्जना सब गुड़ा पाछुड़ी दिखती आ भल भल मंजी सब सिटी रही थाए आम कुला कहू तेना सुप शब्दर अर्थ हूँ वास्तव में कुला। एवं गणेश कान देखु पूरा दुईटा कुला भाया है ना नहीं तेणु कर्ण कुला भाया सुपकर्ण बोली कह जाए कहीं देखाई एत बड़ बड़ कर्ण आम कान में कौन करू कान विशेषता है कान द्वारा आम सब शुणी था किंतु गोटे ज्ञानी व्यक्तिर शुणा एवं गोटे साधारण व्यक्तिर शुणा भितर बहुत अंतर अच्छी। आप देखु आप कान को हलांतु हलई पारे आप कान हलई पारे किंतु हाथी देखिए कान से कुला भाया से हलई थाए कह तात्पर्य कौन कि जमी आम कुला द्वारा अलिया आवर्जना सब पाछड़ी फेंगी दो एवं भल जिन गुड़ा रखु सेमती जड़े बुद्धिवान व्यक्ति सबु कथा से शुणे जो कथा तार ग्रहणीय जो कथा जीवन रे किसी लाभ हव सेमती कथा गुड़ा से निज जीवन रे श्रवण करे ग्रहण करे बाकी अनावश्यक कथा गुड़ा पाछड़ी दिए अर्थात शुणे ना। एवं जिते देखिए कौन सी कथा विशेष भाव में क्या आप कह चाहते तो आप कौन करती ए कान खोल के सुन कान खोलिकी शुण कहो आम तो सेमती जिते बड़े स्वयं परमात्मा धरापृष्ठ को आसिक मनीष को सुधारिया मानव को देवता बनवाई पतित को पावन बनवाई जिते शिक्षा दिंती ज्ञान को से एकदम तराटी करी शुणे एवं सेटा को चित्रित करने एत बड़ बड़ सब कान चित्रकार सहित आप देखिए गणेश मुंडरे गोटे दांत रखाई एमती तो गणेश को आम एक दंत बोलिक वर्णना करूँ महिमा कर देखि हाथी मान बहुत बड़ बड़ दांत थाए एमती बहुत बड़ बड़ दांत थिवार हाथी भी देखी किंतु छोटे छोटे दांत थिवार भी हाथी देखी थे आप गणेश दांत बहुत बड़ बड़ दांत देखा गोटे छोट दांत टे आ गोटे दांत जोटा सीटा भी अधा भंगा है तेणु ताको एक दंत बोलिकी शास्त्र रे ताको महिमा स्तुति गान कराई कह तात्पर्य कौन सीधा सीमती देखा तात्पर्य कौन कौन सी चित्र रे भी आप गणेश मूर्ति देखिए बड़ बड़ दांत देखा है जड़े बुद्धिवान बा ज्ञानवान व्यक्ति कार अपकार करने बहुत अस्त्रशस्त्र रखार किसी आवश्यकता नहीं जेहेतु ज्ञानी बा बुद्धिवान व्यक्ति केवे भी कार अमंगल से कामना करेनि कार क्षति करने से स्वप्न भी सोचे नहीं चिंता कर न थाए किंतु कार अमंगल क्या आक्रमण करने अस्त्रशस्त्र नहले बड़ बड़ खंडा बहुत किसी एमती किसी विशेष अस्त्र रखा किसी आवश्यकता नहीं କିନ୍ତୁ ଜ୍ଞାନୀ ବ୍ୟକ୍ତି ବୁଦ୍ଧିମାନ ବ୍ୟକ୍ତି ନିଜର ଆତ୍ମରକ୍ଷା କରିବା କଥା ଅନ୍ତତଃ ସେ ଭୁଲି ନଥାଏ। ବଡ଼ ବଡ଼ ଖଣ୍ଡା ନହେଲେ କ'ଣ ହେଲା, ଗୋଟେ ଛୋଟ ଚକୁଟିଏ କମ୍ ସେ କମ୍ ଆତ୍ମରକ୍ଷା ପାଇଁ ତ ରଖିବା ଦରକାର। ତ ସେମିତି ବଡ଼ ବଡ଼ ଏକଦମ ଦାନ୍ତ ନଥିଲେ ହେଲେ କ'ଣ ହେଲା, କିନ୍ତୁ ଛୋଟ ଦାନ୍ତଟି ତ ଥିବା ଦରକାର କି ଆମେ ନିଜର ଆତ୍ମରକ୍ଷା ବି କରିପାରିବା। ଏମିତି ନୁହେଁ କି ଆମେ ଜ୍ଞାନୀ ବା ବୁଦ୍ଧିମାନ, ଆମେ ସହନଶୀଳ, ଆମେ କାହାର ମଙ୍ଗଳ କାମନା କରିବାନି, ତା ଅର୍ଥ ନୁହେଁ ଯେ କି ଆମ ଉପରେ ଏମିତି କୌଣସି କାରଣ ନଥାଏ କି ଆମ ଉପରେ ବି ଯଦି କିଛି ଅନ୍ୟାୟ ଅତ୍ୟାଚାର କରେ ଆମେ ତାକୁ ସହନ କରିନେବା। ବୁଦ୍ଧିମାନ ବ୍ୟକ୍ତି ନିଜର ଆତ୍ମରକ୍ଷା କରିବା ବି କେବେ ଭୁଲି ନଥାଏ। ସେଇଟା ଦେଖାଇବା ପାଇଁ ଗୋଟେ କମ୍ ସେ କମ୍ ବଡ଼ ବଡ଼ ଦାନ୍ତ ନହେଲେ ବି ଛୋଟ ଦାନ୍ତ ଏଠି ଦରକାର, ସେଇଟା ଚିତ୍ରକାର ସେମିତି ଚିତ୍ରିତ କରିଦେଇଛନ୍ତି, ବୁଝିଲ ନାହିଁ। ଲମ୍ବୋଦର ବି କହି ଦିଆହେଇଛି, ଲମ୍ବୋଦର ତାଙ୍କ ପେଟଟା ବହୁତ ବଡ଼ ଆଉ ବିଶାଳ ଦେଖି ଦିଆହେଇଛି। ସେଇଟା ବି ବାସ୍ତବରେ ସିମ୍ବଲିକ, ତାର ବି କିଛି ଆଧ୍ୟାତ୍ମିକ ରହସ୍ୟ ରହିଛି। ଦେଖିବେ ସମାଜରେ ଅନେକ କଥା କହୁ କହୁ କୌଣସି ଗୁହ୍ୟ କଥା କାହାକୁ ଆମେ ଯେତେବେଳେ କହୁ, ଆମେ କହୁ ଭାଇ ଏ କଥା କାହାକୁ କହିବନି। କୌଣସି ମନେକରନ୍ତୁ ଆପଣ କୌଣସି ମିତ୍ରକୁ କହୁଛନ୍ତି କୌଣସି କଥା କହିଲେ ଏବଂ କହିବେ କି ଭାଇ ଏ କଥା କାହାକୁ କହିବୁନି, ମୁଁ ତତେ ବୋଲି କହିଛି ଜମା କାହାକୁ ଶୁଣେଇବୁନି। ମନେ କରନ୍ତୁ ସେ ଯଦି ଅନେକ ଲୋକଙ୍କୁ ଶୁଣେଇ ଦିଏ ତାହେଲେ ଆପଣ କ'ଣ କହନ୍ତି କି ଏ ବ୍ୟକ୍ତି ଗୋଟେ ଏମିତି ବ୍ୟକ୍ତି, ତା ପେଟରେ ଜମା କିଛି କଥା ରହୁନି। ବାସ୍ତବରେ କଥା କୋଉଠି ରହେ, କଥା ତ ଆମ ବୁଦ୍ଧିରେ ରହେ, କିନ୍ତୁ ସେଟା ପେଟ ସହିତ, ବୁଦ୍ଧିକୁ ପେଟ ସହିତ ତୁଳନା କରିଦିଆହେଇଛି। ସେମିତି ଗଣେଶଙ୍କୁ ଏତେ ବଡ଼ ପେଟ ଦେଖିବାର ତାତ୍ପର୍ଯ୍ୟ ହେଲା କି ଗଣେଶ ଅର୍ଥାତ୍ ବୁଦ୍ଧିମାନ, ତାଙ୍କ ଭିତରେ ବହୁତ ଗୋଟେ ବଡ଼ ବିଶାଳ ବୁଦ୍ଧି ଅଛି। ତେଣୁ ତ ସେ ଭଗବାନଙ୍କ ସବୁ ଜ୍ଞାନ ଗୁହ୍ୟ ରହସ୍ୟକୁ ସେ ନିଜ ଭିତରେ ବୁଝିକି ନିଜ ଭିତରେ ଧାରଣ କରିକି ଅନ୍ୟମାନଙ୍କୁ ବିତରଣ କରିପାରୁଛନ୍ତି। ତେଣୁ ଜ୍ଞାନୀ ବ୍ୟକ୍ତିର ବୁଦ୍ଧି ବିଶାଳ ହୋଇଥିବାରୁ ଚିତ୍ରକାର ବୁଦ୍ଧିଟାକୁ ଆଉ କେମିତି ଦେଖେଇବ, ତେଣୁ ପେଟଟାକୁ ଏମିତି ବଡ଼ ଦେଖିଛି, ବୁଝିଲେ ନା ନାହିଁ। ଏବଂ ଗଣେଶ ପାଖରେ ଦେଖିବେ ଚାରିଟା ହାତ ଦେଖି ଦିଆଯାଇଛି। ପ୍ରକୃତରେ ଜଣଙ୍କର ଚାରିଟା ହାତ ହୋଇପାରେ କି, କେବେ ଦେଖିଛନ୍ତି କି? ସେଇଟା ବି ସିମ୍ବଲିକ। ଗୋଟେ ହାତରେ ଦେଖିବେ କ'ଣ ଅଛି, ଗୋଟେ ହାତରେ ଗୋଟେ କୁଠାର ଅଛି, ଯେମିତି ଆମେ କାଠ ହାଣୁ ସେମିତି ଗୋଟେ କୁଠାର ରଖାଯାଇଛି, ଧରାଯାଇଛି। ଆଉ ଗୋଟେ ହାତରେ ଗୋଟେ ରସି ଦେଖେଇ ଦେଇଛି, ଆଉ ଗୋଟେ ହାତରେ ଥାଳିରେ ବଡ଼ ବଡ଼ ଲଡ଼ୁ ସବୁ ରଖାଯାଇଛି, ଏବଂ ଆଉ ଗୋଟେ ହାତ ବରଦ ମୁଦ୍ରା ବରଦାନ ଦେଉଥିବା ଦେଖାଯାଇଛି। ତ ଯିଏ ଜ୍ଞାନୀ ବ୍ୟକ୍ତି ବାସ୍ତବରେ କାହାର ତ ଅପକାର କରିବନି, ତେଣୁ ଗୋଟେ କୁଠାର ଏମିତି କାହିଁକି ଦେଖାଯାଇଛି, ଗୋଟେ ଟାଙ୍ଗିଆ ଧରାହେଇଛି, କାହିଁକି କ'ଣ ପାଇଁ ଧରିଛନ୍ତି? ସେଇଟା ବାସ୍ତବରେ ଜ୍ଞାନର ପ୍ରତୀକ, ଜ୍ଞାନ ରୂପୀ କୁଠାର। ଆମେ ଜ୍ଞାନ ଦ୍ୱାରା ଆମର ଯୋଉ ପରମ ଶତ୍ରୁ ବିକାର, କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାର ଆଦି ଆଦି, ସେଗୁଡ଼ା ଜ୍ଞାନବାନ ବ୍ୟକ୍ତି ଜ୍ଞାନ ରୂପୀ କୁଠାର ଦ୍ୱାରା ତାକୁ ନିଶ୍ଚିନ୍ନ କରିଦେଇଥାଏ, ତାକୁ କାଟି ଦେଇଥାଏ। ଆପଣ ଶ୍ରୀମଦ୍ ଭଗବତ ଗୀତା ପଢ଼ିଥିବେ, ସେଠି ଭଗବାନ ଅର୍ଜୁନକୁ କହିଛନ୍ତି, ହେ ଅର୍ଜୁନ, କ୍ରୋଧ ତୋର ମହାଶତ୍ରୁ ଅଟେ, ତୁ ଜ୍ଞାନ ରୂପୀ ତଲୱାର ସେ ମାର। ତେଣୁ ଜ୍ଞାନକୁ କେତେବେଳେ ଖଡ଼ଗ ରୂପରେ, କେତେବେଳେ କୁଠାର ରୂପରେ, କେତେବେଳେ ଗଦା ରୂପରେ ଚିତ୍ରକାରମାନେ ଚିତ୍ରିତ କରିଦେଇଛନ୍ତି। ତ ଜ୍ଞାନୀ ବ୍ୟକ୍ତି ପାଖରେ ବାସ୍ତବରେ କୁଠାର ଦେଖିବାର ତାତ୍ପର୍ଯ୍ୟ ହେଉଛି ସେ କାହାର ମୁଣ୍ଡ କାଟି ପକେଇବେ, କାହାକୁ ମାରି ପକେଇବେ, କାଟି ପକେଇବେ, ହାଣି ପକେଇବେ କି? ନୁହେଁ ନୁହେଁ। ଜ୍ଞାନୀ ବ୍ୟକ୍ତି କେମିତି କାହାର କେମିତି କ୍ଷତି କରିବ? ଜ୍ଞାନୀ ବ୍ୟକ୍ତି ବାସ୍ତବରେ ନିଜର ଜ୍ଞାନ ରୂପୀ କୁଠାର ଦ୍ୱାରା ତା ପାଖକୁ ଯୋଉ କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାର ଆଦି ଆଦି ବିକାର ଆସୁଛି, ତାକୁ କାଟିବା ପାଇଁ ଭଗବାନ ସେମିତି ତାକୁ ଜ୍ଞାନ ରୂପୀ କୁଠାର ଦେଇଛନ୍ତି, ଯୋଉଟା ଚିତ୍ରକାର ସେମିତି ଚିତ୍ରିତ କରିଦେଇଛି। ଏବଂ ଗୋଟେ ହାତରେ ରସି ଦେଖିବା ତାତ୍ପର୍ଯ୍ୟ କ'ଣ? ଦେଖିବେ ଗଣେଶ ଗୋଟେ ହାତରେ ରସିଟି ଧରିଛନ୍ତି। କ'ଣ ପାଇଁ ଧରିଛନ୍ତି? ସେ ରସି ବାସ୍ତବରେ ମର୍ଯ୍ୟାଦା ରୂପୀ ରସିର ପ୍ରତୀକ ଅଟେ, ସିମ୍ବଲ ଅଟେ। ଜ୍ଞାନୀ ବ୍ୟକ୍ତି ତା ବୁଦ୍ଧି ଅଛି, ବଳ ଅଛି, ଶକ୍ତି ଅଛି, ତା ଅର୍ଥ ନୁହେଁ ଯେ ସେ ଯାହା ଚାହିଁଲେ ତାହା କରିବ। ଜ୍ଞାନୀ ବୁଦ୍ଧିମାନ ବ୍ୟକ୍ତି ନିଜକୁ ଅନେକ ପ୍ରକାର ଈଶ୍ୱରୀୟ ମର୍ଯ୍ୟାଦା ସଂଯମ ନିୟମରେ ନିଜକୁ ବାନ୍ଧିକି ରଖିଥାଏ ଏବଂ ସେ ଦୁନିଆରେ ଯେମିତି ଅଜ୍ଞାନୀ ମଣିଷ ଯାହା ଇଚ୍ଛା ତାହା କରି ପକାଏ ସେ କରେନି। ତେଣୁ ତାଙ୍କ ହାତରେ, ଗଣେଶ ହାତରେ ଗୋଟେ ଏମିତି ରସି ଦେଖାଇଛି, ଆଉ ଗୋଟେ ହାତରେ ଥାଳିଆରେ ଲଡ଼ୁ ସବୁ ରଖାଇଥିବା ଦେଖାଇଛି ଏବଂ ଯୋଉ ଶୁଣ୍ଢ, ଗଣେଶ ଶୁଣ୍ଢ ସେଠି ବି ଗୋଟେ ଲଡ଼ୁ ଧରିଥିବାର ଦେଖାଇଛି ଚିତ୍ରରେ। କ'ଣ ପାଇଁ ସେମିତି? ବାସ୍ତବରେ ସେ ଲଡ଼ୁ କାର ଚିହ୍ନ? ଲଡ଼ୁ ହେଉଛି ଜ୍ଞାନ ରୂପିକି ଲଡ଼ୁ। ଭଗବାନ ଯେତେବେଳେ ଆସନ୍ତି ଏ ସଂସାରକୁ, ସେ ଆମକୁ ଯୋଉ ଜ୍ଞାନରୂପୀ ମିଠେଇ କୁହନ୍ତି, ସେ ଜ୍ଞାନ ଲଡ଼ୁ ଖାଇକି ଆମେମାନେ ମୁକ୍ତି, ଜୀବନ ମୁକ୍ତି ପଦକୁ ପ୍ରାପ୍ତ କରୁ। ଆମେ ଏ ଦୁର୍ଗତି ଦୁନିଆରୁ ସଦ୍ଗତିକୁ ପ୍ରାପ୍ତ କରୁ, ନରକରୁ ସ୍ୱର୍ଗକୁ ଚାଲିଯାଉ। ତେଣୁ ଜ୍ଞାନୀ ବ୍ୟକ୍ତି ପରମାତ୍ମାଠୁ ସେ ଜ୍ଞାନ ଲଡ଼ୁ ନିଜେ ବି ଖାଏ ଏବଂ ସମସ୍ତଙ୍କୁ ବିତରଣ କରେ। ତେଣୁ ତାଙ୍କ ହାତରେ ଏମିତି ଜ୍ଞାନର ଲଡ଼ୁ ରୂପୀ ଥାଳି ଦେଖି ଦିଆଯାଇଛି, ଆଉ ଗୋଟେ ହାତରେ ବରଦମୁଦ୍ରା, ସମସ୍ତଙ୍କୁ ବରଦାନ ଦେଉଥିବା ହାତ ଏମିତି ଦେଖାଯାଇଛି। ଯେ ଜ୍ଞାନୀ ଏବଂ ବୁଦ୍ଧି, ବିଶାଳ ବୁଦ୍ଧିବାଲା, ସେ ନିଜେ ବି ଅନେକ ପ୍ରକାର ସମସ୍ୟା, ବିଘ୍ନ, ପରିସ୍ଥିତିକୁ ନିଜେ ବି ଓଭରକମ୍ କରିପାରେ ଏବଂ ଅନ୍ୟମାନେ ଯେଉଁମାନେ ସାଧାରଣ ବୁଦ୍ଧି, କମ୍ ବୁଦ୍ଧିବାଲା, ସେମାନଙ୍କୁ ସେ ମାର୍ଗ ପ୍ରଦର୍ଶକ ବନିକି ତାଙ୍କର ବି ବିଘ୍ନକୁ ଦୂର କରେ ଏବଂ ତାଙ୍କୁ ଅଭୟ ବରଦାନ ଦିଏ। ତେଣୁ ଗଣେଶଙ୍କୁ ଆମେ ବିଘ୍ନରାଜ, ବିଘ୍ନ ବିନାଶକ ରୂପରେ ବି ଆମେ ମନେ ପକାଉଛେ। ଏବଂ ପରମାତ୍ମା ବାସ୍ତବରେ ଯେତେବେଳେ ଦୁନିଆକୁ ଆସନ୍ତି, ସେ ଆମେ ତାଙ୍କୁ ପ୍ରାର୍ଥନା କରୁଥିଲେ, ପ୍ରଭାତ ଉଠିଣ ପ୍ରଭୁ କରୁଛି ଜଣାଣ, ଦିଅ ମୋତେ ଶୁଭ ବୁଦ୍ଧି, ଦିଅ ଦିବ୍ୟ ଜ୍ଞାନ। ତ ସେ ଦିବ୍ୟ ବୁଦ୍ଧି ବା ଦିବ୍ୟ ଜ୍ଞାନ ପ୍ରାପ୍ତ କରିକି ଗଣେଶ ବି ଅନ୍ୟମାନଙ୍କୁ ବି ସେ ଜ୍ଞାନ ବିତରଣ କରିଥାନ୍ତି। ତେଣୁ ଗଣେଶଙ୍କୁ ସ୍କୁଲ କଲେଜରେ ଆମେ ପ୍ରତ୍ୟେକ ବର୍ଷ ପ୍ରାର୍ଥନା କରୁ, ପୂଜା କରୁ ଏବଂ ତାଙ୍କଠୁ ବିଦ୍ୟା ବୁଦ୍ଧି ମାଗିଥାଉ। ତ ଜ୍ଞାନୀ ବ୍ୟକ୍ତି ଲୋଭୀ ଆଉ ସେ ଭଗବାନଙ୍କଠୁ ଯାହା ପ୍ରାପ୍ତ କରେ ନିଜ ପାଇଁ ହିଁ ରଖିବ, ସେମିତି ସଂକୀର୍ଣ୍ଣ ମନୋଭାବ ତାର ନଥାଏ। ସେ ସଦା ହିଁ ଯାହା କିଛି ପ୍ରାପ୍ତ କରେ ବିଶ୍ୱ କଲ୍ୟାଣ ପାଇଁ ବିତରଣ କରେ। ସମସ୍ତଙ୍କର ମଙ୍ଗଳ ହେଉ, ସମସ୍ତଙ୍କର ଭଲ ହେଉ, ସମସ୍ତଙ୍କର ବିଘ୍ନ ଜୀବନରୁ ଦୂରେଇ ଯାଉ, ସେଥିପାଇଁ ସେ କର୍ତ୍ତବ୍ୟ କରିଥାଏ। ତେଣୁ ବିଶେଷ ଗଣେଶଙ୍କୁ ଗଣ ଈଶ, ଈଶ ମାନେ ମାଷ୍ଟର ଏବଂ ଗଣମାନ ସମୂହ, ଆମ ସମସ୍ତଙ୍କ ଭିତରେ ଯାହାର କମାଣ୍ଡର ଲାଇକ୍ ପର୍ସନାଲିଟି ଅଛି, ଯିଏ ଜ୍ଞାନବଳ, ଯୋଗବଳ ଦ୍ୱାରା ନିଜେ ବଳିଆନ, ଯିଏ ନିଜର ବିଘ୍ନ ତ ଦୂର କଥା କିନ୍ତୁ ପରଙ୍କର ଦୂର, ଅନ୍ୟମାନଙ୍କର ବିଘ୍ନ ବି ଯେତେବେଳେ ଯିଏ ଦୂରେଇ ଦେଇପାରେ, ସେମିତି ଏମିତି ଜଣେ ପର୍ସନାଲିଟିକୁ ବାସ୍ତବରେ ଗଣପତି ବା ଗଣେଶ ରୂପରେ ଚିତ୍ରକାରମାନେ ବର୍ଣ୍ଣନା କରିଦେଇଛନ୍ତି ଏବଂ ଚିତ୍ରିତ କରିଦେଇଛନ୍ତି ପୁରାଣ ଶାସ୍ତ୍ରରେ ଅନେକ। ପୁଣି କର୍ଣ୍ଣରସ ଥିବା କାହାଣୀ ବନିକି ଗଣେଶଙ୍କର ଉପଖ୍ୟାନ ବର୍ଣ୍ଣନା କରିଦିଆଯାଇଛି, କିନ୍ତୁ ବାସ୍ତବରେ ବର୍ତ୍ତମାନ ସଙ୍ଗମ ସମୟରେ ହିଁ ସ୍ୱୟଂ ପରମାତ୍ମା ଧରାପୃଷ୍ଠକୁ ଆସିକି ଯେଉଁ ଜ୍ଞାନ ବିତରଣ କରୁଛନ୍ତି, ସେ ଜ୍ଞାନକୁ ଜୀବନରେ ଧାରଣ କରିକି ଯିଏ ବିଶେଷ ବୁଦ୍ଧିବାନ ଏବଂ ଜ୍ଞାନବାନ ହୋଇଥାଏ, ନିଜର ବିଘ୍ନକୁ ଦୂର କରିକି ଅନ୍ୟମାନଙ୍କର ବିଘ୍ନ ବି ଦୂର କରିଦେଇଥାଏ ଏବଂ ଯିଏ ସମସ୍ତଙ୍କୁ ଅଭୟ ବରଦାନ ଦିଏ ଏବଂ ସମସ୍ତଙ୍କୁ ନିଜର ଜ୍ଞାନ ଦ୍ୱାରା, ଜ୍ଞାନଲୋକ ଦ୍ୱାରା ତାଙ୍କର ବି ବନ୍ଧନ ସବୁ କାଟିଦିଏ, ସେହି ବାସ୍ତବରେ ଗଣେଶ ଅଟେ। ଏବଂ ଯେଉଁ ଚୁହା ବା ମୂଷିକ ବାହନ ଦେଖାଇଛି, ତାର କ'ଣ ରହସ୍ୟ, ଗୁଢ ରହସ୍ୟ? ସତରେ କ'ଣ ବ୍ୟକ୍ତି ଜଣେ ଏମିତି ଗୋଟେ ଚୁହା ଉପରେ ବା ମୂଷା ଉପରେ, ମୂଷିକ ଉପରେ ବସିପାରିବ କି? ବସିଲେ ତାର ଅବସ୍ଥା କ'ଣ ହେବ ଚିନ୍ତା କରନ୍ତୁ। ସେ ମୂଷା ବାସ୍ତବରେ ମାୟାର ପ୍ରତୀକ ଅଟେ। माया होची माया का माया का कह जाए लोक भवंती धन संपत्ति स्त्री आदि माया किंतु नहे माया आम भीतर मनर जो विकार रही मनोविकार काम क्रोध लोभ मोह अहंकार ईर्षा द्वेष घृणा आलस्य भय आदि आदि ये मनोविकार प्रतीक होची माया एवं ये माया को चित्रकार गोटे मूसा रूप से गोटे मूसिक रूप से चित्रित कर दीजिए जिमती का घरे जदि मूसा थांदी मूसा माने कौन करंती जिते सब आम खाद्य सामग्री आम कपड़ा लता सब काटिकुटी दियंती स्कूल पढ़ी थे निधि बुढ़ा बारिपटे पढ़ी विचार शुणी थे सब पढ़ी थे आपण मैने तो मूसा वास्तव में जमती आम घर सब भल जिन काटिकुटी दिए सेमती माया भी जीवन में जिते प्रवेश करे आम जीवन ईश्वर ईश्वरीय संपत्ति सुख शांति आनंद खुशी प्रेम ये सब गुड़ा छिन्न भिन्न कर दिए सब काटिकुटी की बर्बाद कर दिए तेणु वास्तव में जो मूसा देखाई सीटा मायार चिन्ह अटे एवं जे ज्ञानी बा बुद्धिमान व्यक्ति माया को भी निजर वशीभूत करके रखे मायार से अधीन हुए ताकू निजर वशीभूत करके वाहन अर्थात निजर कंट्रोल अच्छी तेणु अधीन रखि गणेशंकर वाहन रूप से देखि दी आज ये आध्यात्मिक गुह्य रहस्य को आम भूली जाए केवल एमती गोटे मूर्ति व चित्रटे रखिकी आम पूजा करुचे विद्या बुद्धि मगुचे किंतु भगवान कहते मु कल्प प्रथम भी एमती कलीजुगर शेषे सत्युग आसुव एमती गोटे संगम समय मुसिकी तुम मानू एम विशेष ज्ञानवान बुद्धिवान बनई जाइली तुम मानूर एमती विशेष पर्सनालीटी जार स्मृति में चित्रकार मैने काव्यकार मैने तुम कथ सब एमती पुराण शास्त्र में व्याख्या कर तुम्हें ही निजे एमती गणेश व गणपति थिलो अविघ्न विनाशक थिलो अविघ्न राज थिलो हेई थिलो माया उपर विजय प्राप्त करथिलो तुम्हें हे मोर संतान मैने पुणि थे सेमती हुओ तेणु भगवान कहते तुम जाग हो देव पुजारी अब खुद को देव बनाना है हे देव पुजारी गण निजे एवं जाग जो देवी देवता मन को तुम पूजा करुच निजे सेमती हुओ आमे खाली गणेशों फटोटे रखिकी खाली सबुदिन आरती दौवा सबुदिन पूजा करुवा कि पाठशाठ पढ़वानी कौन क्लास रे आमे फर्स्ट डिविजन पास करिया तेणु भगवान कहते तुम निजे ही सेमती बुद्धिमान ज्ञानवान थिलो मोठू ही ज्ञान नहीं कि तुम एमती विशेष बनी आउ थे मुझी मोठू से ज्ञान आहरण कर मु तुमको दिव्य बुद्धि देवाई आमको विशाल बुद्धि बनवाई आमको शुभ बुद्धि देवाई आई मत प्रार्थना कर तो हे संतान मैने तुम्हें निजे ही विघ्न विनाशक हो निजे ही लंबोदर हो निजे ही विघ्न राज हो एवं गणपति निजे हो बुझल तो आम समस्ते शिवंकर संतान ठू आम ही ज्ञान नहीं कि पुणी निजे ही से गणपति भाया निजे ही पार बुझे अच्छा।